ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଅଷ୍ଟାଦଶ ଲୋକସଭା ନିର୍ବାଚନ ଆଜି ଶେଷ ହେଲା। ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ପାଞ୍ଚଟା ସୁଦ୍ଧା 62.46% ମତଦାନ, ଆସନ୍ତା ମଙ୍ଗଳବାର ଦିନ ହେବ ଭୋଟ ଗଣତି। ପୁରୀ ବାଣ ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ଆସନ୍ତା ବୁଧବାର ଦିନ ପୁରୀଠାରେ ତଦନ୍ତ କମିଟିର ହେବ ସ୍ୱତନ୍ତ୍ର ବୈଠକ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଣ୍ଢେଇ ନୃତ୍ୟଗୁରୁ ମାଗୁଣୀ ଚରଣ କୁଅଁରଙ୍କ ଶେଷକୃତ୍ୟ ସମ୍ପନ୍ନ। ଦୁଗ୍ଧ ଏବଂ ଦୁଗ୍ଧଜାତ ଖାଦ୍ୟ ପଦାର୍ଥର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଏବଂ ରାଜ୍ୟରେ ଲାଗି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ, ଆସନ୍ତାକାଲି ପାଇଁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି। ଦେଶରେ ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ପାଇଁ ମୋଟ 7 ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ବିଧାନସଭା ପାଇଁ ଏକାସଙ୍ଗରେ ଭୋଟ୍ ଗ୍ରହଣ ହୋଇଥିଲା। ଆଜି ଅନ୍ତିମ ପର୍ଯ୍ୟାୟରେ ଓଡ଼ିଶାରେ ସନ୍ଧ୍ୟା 5 ସୁଦ୍ଧା 62.46% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ସେ କହିଛନ୍ତି
ସୋସିଆଲ ମିଡିଆ ଅଫେନ୍ସ ହେଉ, ଇଲେକ୍ସନ ରିଲେଟେଡ୍ ଭାଓଲେନ୍ସ ହେଉ, ମଡେଲ କୋଡ୍ ଅଫ୍ କଣ୍ଡକ୍ଟ ଭାଓଲେନ୍ସ ହେଉ, 2019 ଯେତିକି ହେଇଥିଲା 327 ଏବଂ 2024 ଆଜି ପର୍ଯ୍ୟନ୍ତ ସେଟା ହେଉଛି 124। ଦାଟ୍ ଇଜ୍ ଏ 60% ରିଡକ୍ସନ୍। ଦିସ୍ ଇଜ୍ ୱାନ୍ ଅଫ୍ ଦ ମୋଷ୍ଟ ପିସ୍ଫୁଲ୍ ଇଲେକ୍ସନ୍। ଆମର ଯୋଉ ମଡେଲ ପୋଲିଂ ଷ୍ଟେସନ୍, ଆମର ଟୋଟାଲ୍ ପୋଲିଂ ଷ୍ଟେସନ୍ ହେଉଛି ଅକ୍ଜିଲାରୀ ପୋଲିଂ ଷ୍ଟେସନ୍କୁ ମିଶେଇକି 37,898। ସେଥିରୁ ଆମର ସଖୀ ବୁଥ ଅଲ୍ ୱିମେନ୍ ପୋଲିଂ ପର୍ସନାଲ ମ୍ୟାନେଜ୍ଡ ହେଉଛି 4,687, ଯୋଉଟା 12%। ପିଡବ୍ଲ୍ୟୁଡି ମାନଙ୍କ ଦ୍ୱାରା ମ୍ୟାନେଜ୍ଡ ହେଉଛି 124। ୟୁଥ୍ ମ୍ୟାନେଜ୍ ମାନେ ସବୁ ପୋଲିଂ କର୍ମଚାରୀଙ୍କ ବୟସ 30 କମ୍, ସେ ହେଉଛି 554। ଇକୋ ଫ୍ରେଣ୍ଡଲି, ଯେମିତି ମୁଁ ଆପଣଙ୍କୁ ଦେଖାଇଲି ଯେମିତି ପାନ ବରଜ ସେଇଭଳିଆ, ଆମେ ସେଠି ପ୍ଲାଷ୍ଟିକ ବା ଅନ୍ୟାନ୍ୟ ମାଟେରିଆଲ ୟୁଜ୍ କରିନଥିଲୁ। 600 ଏଥନିକ ବୁଥ 268, ଅଦର ଥିମ୍ ବେସ୍ଡ 716, ଟୋଟାଲ 18% ବୁଥରେ ଆମେ ଏହି ପ୍ରକାର ମଡେଲ ବୁଥ ଏଷ୍ଟାବ୍ଲିଶ କରିଥିଲୁ।
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅପ୍ରିଲ ମାସ 19 102 ଲୋକସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ଏପ୍ରିଲ 26 ଦ୍ୱିତୀୟ ପର୍ଯ୍ୟାୟରେ 99, ମଇ 7 ତୃତୀୟ ପର୍ଯ୍ୟାୟରେ 94, ମଇ 13 96 ଲୋକସଭା ଆସନ, ମଇ 20 ପଞ୍ଚମ ପର୍ଯ୍ୟାୟରେ 49 ଏବଂ ଷଷ୍ଠ ପର୍ଯ୍ୟାୟରେ ମଇ 25 ତାରିଖରେ 97 ଲୋକସଭା ଆସନ ଏବଂ ଆଜି 57 ଲୋକସଭା ଆସନ ପାଇଁ ମତଗ୍ରହଣ ହୋଇଥିଲା। ରାଜ୍ୟରେ ଚଳିତ ଥର 147 ବିଧାନସଭା ଆସନ ପାଇଁ 1,285 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଶେଷ ପର୍ଯ୍ୟାୟରେ ଆଜି ରାଜ୍ୟର 6 ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ 42 ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଯାଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହାର 73.97% ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ 73.51% ଏବଂ ତୃତୀୟ ପର୍ଯ୍ୟାୟରେ 74.45% ମତଦାନ ହୋଇଥିଲା। ଆସନ୍ତା ମଙ୍ଗଳବାର ଭୋଟ୍ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ। ପୁରୀ ନରେନ୍ଦ୍ର ପୁଷ୍କରିଣୀଠାରେ ଶ୍ରୀଜୀଉଙ୍କ ଭଉଣୀଯାତ୍ରା ସମୟରେ ବାଣ ବିସ୍ଫୋରଣ ଦୁର୍ଘଟଣାର ତଦନ୍ତ ଲାଗି ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ ପରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ପୁରୀ ଜିଲ୍ଲାପାଳଙ୍କୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା 5 ଦିନ ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ରେ ଏହି ଘଟଣାର ଏକ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ, ପୁଲିସ୍ ଅଧୀକ୍ଷକ, ପୁରୀ ସହକାରୀ ଅଗ୍ନିଶମ ଅଧିକାରୀ, ପ୍ରତ୍ୟକ୍ଷଦର୍ଶୀ ଏବଂ ଘଟଣା ସମ୍ପର୍କରେ ଜାଣିଥିବା ଲୋକଙ୍କୁ ଏହି ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି। ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 8 ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ 2 ଆଜି ମୃତ୍ୟୁ ଘଟିଛି। ଲୋକସଭା ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ନିର୍ବାଚନ ଫଳାଫଳକୁ ନେଇ ଆଗୁଆ ଅନୁମାନ କରୁଥିବା ସଂସ୍ଥାଗୁଡ଼ିକ ପକ୍ଷରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ରିପବ୍ଲିକ୍ ଟିଭିର ସର୍ଭେ ଅନୁସାରେ ଏନ୍ଡିଏ ମେଣ୍ଟ 369 ସିଟ୍ରେ ଜିତିବାର ସମ୍ଭାବନା ରଖିଥିବା ବେଳେ ଇଣ୍ଡିଆ ମେଣ୍ଟ 154 ଏବଂ ଅନ୍ୟମାନେ 30 ଆସନ ପାଇବେ ବୋଲି ଅନୁମାନ କରିଛି। ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହାର ତଦନ୍ତ କରିବେ। ମୃତ୍ୟୁଦେହଗୁଡ଼ିକର ବ୍ୟବଚ୍ଛେଦ କରାଯିବ। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ୱଷ୍ଟ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସିଦ୍ଧ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ଆଜି କେନ୍ଦୁଝରରେ ସମ୍ପନ୍ନ ହୋଇଛି। ପୁଲିସ୍ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଆଜି ସକାଳେ 88 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା। କାଠ କଣ୍ଢେଇ ନୃତ୍ୟ ପାଇଁ ମାଗୁଣୀ ଚରଣ କୁଅଁଙ୍କୁ 2023 ମସିହାରେ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ରୁଚିବଦ୍ଧ ସମ୍ମାନରେ ମାଗୁଣୀ ଚରଣ କୁଅଁଙ୍କୁ ସମ୍ମାନିତ କରିଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ୱିଟ୍ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ସ୍ୱର୍ଗତ ମାଗୁଣୀ ଚରଣ କୁଅଁର ଛାଡ଼ିଯାଇଥିବା ପଦଚିହ୍ନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଦୁଗ୍ଧ ଏବଂ ଦୁଗ୍ଧଜାତ ଖାଦ୍ୟ ପଦାର୍ଥର ମହତ୍ତ୍ୱ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ଉପରେ ଦୃଷ୍ଟି ଦେବା ଏବଂ ଏହାକୁ ମାଧ୍ୟମ କରି ଜୀବିକା ଉପାର୍ଜନ କରୁଥିବା ଲୋକମାନଙ୍କୁ ସହାୟତା କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। 2001 ମସିହାରେ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ପ୍ରଥମେ ଏହା ପାଳନ କରାଯାଇଥିଲା। ବିଶ୍ୱରେ ମୋଟ ଦୁଗ୍ଧ ଉତ୍ପାଦନର 23% ଭାରତରେ ଉତ୍ପାଦନ ହେଉଛି। ବିଶେଷକରି କ୍ଷୀର ଅସ୍ଥି ଓ ଦାନ୍ତକୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ। କ୍ଷୀରରେ ଥିବା ଲାକ୍ଟୋଜ୍ ସହଜରେ ହଜମ ହେଉଥିବାରୁ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବହୁଳ ଭାବରେ ବ୍ୟବହାର ହୋଇଥାଏ। 1970 ମସିହାରେ ଦୈନିକ ପ୍ରତି ବ୍ୟକ୍ତିଙ୍କ ପାଇଁ 107 ଗ୍ରାମ କ୍ଷୀର ଉପଲବ୍ଧ ହେଉଥିବାବେଳେ ଏବେ ଏହା 444 ଗ୍ରାମକୁ ବୃଦ୍ଧି ପାଇଛି। ବୌଦ୍ଧ ଜିଲ୍ଲାରେ ତ୍ରୁଟିଶୂନ୍ୟ ଭୋଟ୍ଗଣତି ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣନା ସୁପରଭାଇଜର, ଗଣନା ସହାୟକ ଓ ମାଇକ୍ରୋ ପର୍ଯ୍ୟବେକ୍ଷକମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଗ୍ରୀଷ୍ମ ପ୍ରବାହ ଜନିତ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଂଶୁଘାତ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟଗୁଡ଼ିକରେ ଉପଯୁକ୍ତ ପରିମାଣର ଓଆର୍ଏସ୍ ଦ୍ରବଣ ଔଷଧ ମହଜୁଦ ରଖିବା ସହ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ଖୋଲାଯିବା ଏବଂ ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଛିଡ଼ିଯାଇଥିବାବେଳେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍ ବିଭାଗ, ଅଗ୍ନିଶମ ବିଭାଗ ପହଞ୍ଚି ପରିସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାଭାଞ୍ଜି ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ଘଟଣାରେ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ କୁହାଯାଇଛି ଏଥିରେ ଉଭୟ ପଟର ଲାଇନ୍ ପ୍ରଭାବିତ ହୋଇଛି, ତେବେ କେହି ଆହତ ହୋଇନାହାନ୍ତି। ଗତରାତି ପ୍ରାୟ 10:50ରେ ମାଲବାହୀ ଟ୍ରେନ୍ର 10ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା, ତେବେ ଆଜି ସକାଳେ ମରାମତି ହେବା ସହ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ରହୁଥିବା ଅସହାୟ ଶିଶୁଙ୍କର ଆଧାର କାର୍ଡ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିପାଇଁ 15 ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ଓଡ଼ିଶାରେ ପାଖାପାଖି 329ଟି ପଞ୍ଜିକୃତ ଶିଶୁ ଯତ୍ନ ଅନୁଷ୍ଠାନ ରହିଛି। ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ଅସହାୟ ଶିଶୁମାନଙ୍କର ଆଧାର କାର୍ଡ ନଥିବାରୁ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି। ତାପମାତ୍ରା ରାଜ୍ୟର ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଉ 2-3 ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ବଳବତ୍ତର ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ପାଇଁ ଗ୍ରୀଷ୍ମ ପ୍ରବାହ ନେଇ ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, କେନ୍ଦୁଝର ଓ ଗଜପତି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟାଦଶ ଲୋକସଭା ନିର୍ବାଚନ ଆଜି ଶେଷ ହେଲା। ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା 5ଟା ସୁଦ୍ଧା 62.46% ମତଦାନ। ଆସନ୍ତା ମଙ୍ଗଳବାର ଦିନ ହେବ ଭୋଟ୍ ଗଣତି। ପୁରୀ ବାଣ ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ଆସନ୍ତା ବୁଧବାର ଦିନ ପୁରୀଠାରେ ତଦନ୍ତ କମିଟିର ହେବ ସ୍ୱତନ୍ତ୍ର ବୈଠକ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଣ୍ଢେଇ ନୃତ୍ୟଗୁରୁ ମାଗୁଣୀ ଚରଣ କୁଅଁଙ୍କ ଶେଷକୃତ୍ୟ ସମ୍ପନ୍ନ। ଦୁଗ୍ଧ ଏବଂ ଦୁଗ୍ଧଜାତ ଖାଦ୍ୟ ପଦାର୍ଥର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଏବଂ ରାଜ୍ୟରେ ଲାଗି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ, ଆସନ୍ତାକାଲି ପାଇଁ 16ଟି ଜିଲ୍ଲାକୁ ସତର୍କ ସୂଚନା ଜାରି।